ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାର ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজির এই শুভ অবসরের আমার উদ্ধারকর্তা প্রভু যীশুখ্রীষ্ট বহুমূল্য নামে শুভেচ্ছা জনায়ে আজির এই পথ প্রদর্শিকা কার্যক্রমের অংশ হওয়া নিমন্তে স্বাগত করে আপনার সহযোগ নিমন্তে বিশেষ ধন্যবাদ। আপনার এই কার্যক্রম নিয়মিত শুণু আসুবার জাঁ আমি বিশেষ খুশি, প্রভু নাম ধন্যবাদ দে। হ্যাঁ, আপনার জীবন যে বহুমূল্য বিষয়টি বাছি নিয়েছেন তাহাতে চমৎকার, ଆଉ ଆପଣ ନିଶ୍ଚିତ ଭାବରେ ତହିଁର ପୁରସ୍କାର ପ୍ରାପ୍ତ ହେବେ। କାରଣ ଯେଉଁମାନେ ପ୍ରଭୁଙ୍କର ବାକ୍ୟରେ ମନୋଯୋଗ କରନ୍ତି ସେମାନେ ନିଶ୍ଚିତ ଭାବରେ ପ୍ରଭୁଙ୍କର ପରିଚୟ ପାଆନ୍ତି। କେବଳ ସେତିକି ନୁହେଁ, ସେମାନେ ଜୀବନରେ ଆଶୀର୍ବାଦ ଅନୁଗ୍ରହର ଅଧିକାରୀ ହୁଅନ୍ତି। ଆସନ୍ତୁ ତାହେଲେ ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟକୁ ଯିବା ପୂର୍ବରୁ ପ୍ରାର୍ଥନାର ସହିତ ପ୍ରଭୁଙ୍କ ବାକ୍ୟର ନିକଟବର୍ତ୍ତୀ ହେବା। ଆସନ୍ତୁ ପ୍ରାର୍ଥନା କରିବା। ପବିତ୍ର ପ୍ରଭୁ, ତୁମର ଧନ୍ୟବାଦ କରୁଅଛି ସୁନ୍ଦର ସମୟ ପାଇଁ, ସୁନ୍ଦର ସୁଯୋଗ ପାଇଁ। ହଁ ପ୍ରଭୁ, ଯଦିଓ ଆଜି ଅନେକ ଏହି ସୁଯୋଗରୁ ବଞ୍ଚିତ, ମାତ୍ର ପ୍ରଭୁ ତୁମେ ଆମମାନଙ୍କୁ ବଞ୍ଚିତ କରିନାହଁ। ତୁମେ ଆମମାନଙ୍କୁ ସୁଯୋଗ ଉପରେ ସୁଯୋଗ ଦେଉଅଛ, ତୁମର ବାକ୍ୟ ମଧ୍ୟ ଦେଇ ତୁମର ସ୍ୱର ଶୁଣିବା ପାଇଁ, ତୁମର ପରିଚୟ ପାଇବା ପାଇଁ, ଜୀବନରେ ଶାନ୍ତି ପାଇବା ପାଇଁ, ପାପରୁ ଉଦ୍ଧାର ପାଇବା ପାଇଁ। ହଁ ପ୍ରଭୁ, ଆଜି ଆମମାନେ ଅସହାୟ ମନୁଷ୍ୟ, ଆମମାନେ ପ୍ରଭୁ ପାପୀ ମନୁଷ୍ୟ, ଆମମାନଙ୍କର ଉଦ୍ଧାରକର୍ତ୍ତା କେବଳ ତୁମେ। ପ୍ରଭୁ ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କହିବା ସଙ୍ଗେ ସଙ୍ଗେ ଆମମାନଙ୍କୁ ପ୍ରଭୁ ସମସ୍ତ ପାପରୁ ଉଦ୍ଧାର କରି ସେହି ପରିତ୍ରାଣର ଆନନ୍ଦକୁ ଉପଲବ୍ଧି କରିବା ନିମନ୍ତେ ତୁମେ ଆମମାନଙ୍କୁ ସୁଯୋଗ ଦିଅ। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ପ୍ରଭୁ ପ୍ରତ୍ୟେକ ଶ୍ରୋତାମାନଙ୍କ ହୃଦୟରେ ତୁମେ କଥା କୁହ। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କର ଉଦ୍ଧାରକର୍ତ୍ତା, ଜୀବିତ ପୁନରୁଦ୍ଧିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଏହି ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ଈଶ୍ୱରଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ପ୍ରକାଶିତ ବାକ୍ୟ ପୁସ୍ତକର 2 12 ଆରମ୍ଭ କରି 17 ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦେବାକୁ ଚାହେଁ ଯେ ସପ୍ତ ମଣ୍ଡଳୀ ମଧ୍ୟରୁ ଆମେ 2 ମଣ୍ଡଳୀ ସମ୍ପର୍କରେ ଆଲୋଚନା କରିସାରିଛୁ। ଏଫିସ ମଣ୍ଡଳୀ, ଯାହାକି ପ୍ରେରିତିକ ମଣ୍ଡଳୀ, ଓ ସ୍ପୁର୍ଣ୍ଣା ମଣ୍ଡଳୀ, ଯାହାକି ଶହୀଦ ମଣ୍ଡଳୀ ବା ଖ୍ରୀଷ୍ଟଙ୍କ ନିମନ୍ତେ ଆତ୍ମାହୁତିର ମଣ୍ଡଳୀ। ମାତ୍ର ଆଜି ଆମେ ଆଉ ଏକ ମଣ୍ଡଳୀ ସମ୍ପର୍କରେ ଆଲୋଚନା କରିବା ନିମନ୍ତେ ଯିବା, ଆଉ ତାହା ହେଉଛି ପର୍ଗମ ମଣ୍ଡଳୀ। ଏହି ପର୍ଗମ ମଣ୍ଡଳୀ ହେଉଛି ଆନୁମାନିକ ଭାବେ 314 ଖ୍ରୀଷ୍ଟାବ୍ଦରୁ 590 ଖ୍ରୀଷ୍ଟାବ୍ଦ ସମୟର ମଣ୍ଡଳୀ ଇତିହାସର ପ୍ରତିନିଧି ଅଟେ। ଏହି ସମୟରେ ପୃଥିବୀ ମଣ୍ଡଳୀ ମଧ୍ୟରେ ପ୍ରବେଶ କଲା ଓ ଏହା ଖ୍ରୀଷ୍ଟଙ୍କଠାରୁ ଦୂରେଇ ଯିବାକୁ ଆରମ୍ଭ କଲା। ଏହି ପତ୍ରଟି ପର୍ଗମ ମଣ୍ଡଳୀ ପ୍ରତି ଖ୍ରୀଷ୍ଟଙ୍କର ପତ୍ର ଥିଲା, ମାତ୍ର ଏଥିସହିତ ମଧ୍ୟ ଏହାର ଐତିହାସିକ ତାତ୍ପର୍ଯ୍ୟ ରହିଅଛି। ପ୍ରଥମେ ଆମେ ଏହାର ସ୍ଥିତି ପ୍ରତି ଟିକେ ଦୃଷ୍ଟି ଦେବା। ଆଜମିର ହେଉଛି ପ୍ରଧାନ ସହର ଯେଉଁଠାକୁ ତୀର୍ଥଯାତ୍ରୀ ବା ପର୍ଯ୍ୟଟକମାନେ ଯାଆନ୍ତି, କାରଣ ସେଠାରେ ବିମାନ ବନ୍ଦର ଓ ଭୋଜନାଳୟଗୁଡ଼ିକ ରହିଅଛି। ସେହି ସ୍ଥାନରୁ ଆପଣ 65 ଦକ୍ଷିଣକୁ ଗଲେ ଏଫିସରେ ପହଞ୍ଚିବେ ଓ 70 ଉତ୍ତରକୁ ଗଲେ ପର୍ଗମରେ ପହଞ୍ଚିବେ। ଏହି 3 ଯାକ ରାଜକୀୟ ନଗର ଥିଲେ ଓ ସେମାନେ ପରସ୍ପର ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ସ୍ପୁର୍ଣ୍ଣା, ଯାହାକି ଆଜମିର ନାମରେ ପରିଚିତ, ଏହା ଏକ ପ୍ରଧାନ ବାଣିଜ୍ୟିକ କେନ୍ଦ୍ର ଥିଲା। ଏଫିସ ପ୍ରଧାନ ରାଜନୈତିକ କେନ୍ଦ୍ର ଥିଲା ଓ ପର୍ଗମ ପ୍ରଧାନ ଧାର୍ମିକ କେନ୍ଦ୍ର ଥିଲା। ପର୍ଗମ ପର୍ଗମ ରାଜ୍ୟର ରାଜଧାନୀ ଥିଲା। ନଗରସ୍ଥ ଦୁର୍ଗ ତଥାପି ସେଠାରେ ଠିଆ ହୋଇଅଛି ଓ ବଡ଼ ବଡ଼ ମନ୍ଦିରଗୁଡ଼ିକର ଧ୍ୱଂସାବଶେଷ ଓ ନଗରର ଧ୍ୱଂସାବଶେଷ ଏହାର ଉର୍ଦ୍ଧ୍ୱରେ ରହିଅଛି। ଏହା ମାଇସିଆର ଏକ ସହର ଥିଲା। ଏହା ଏସିଆ ମାଇନରର ସୌନ୍ଦର୍ଯ୍ୟମୟ ସ୍ଥାନମାନଙ୍କ ମଧ୍ୟରୁ ଅନ୍ୟତମ ଅଟେ। ସାର୍ ୱିଲିୟମ୍ ରାମସେ କହନ୍ତି ଯେ ଏହା ଏକ ସହର ଥିଲା ଯାହାକି ରାଜକୀୟ ନଗର ବୋଲି ଆଖ୍ୟା ପାଇବା ନିମନ୍ତେ ଯୋଗ୍ୟ ଥିଲା। ଏହା ମଧ୍ୟରେ କାଇସର ଅଗଷ୍ଟଙ୍କ ନିମନ୍ତେ ଏକ ମନ୍ଦିର ନିର୍ମାଣ କରାଯାଇଥିଲା, ଯାହାକି ଏହାକୁ ରାଜକୀୟ ନଗରରେ ପରିଣତ କରିଥିଲା। ରୋମ୍ରେ ଯେତେବେଳେ ପାଗ ଥଣ୍ଡା ରହୁଥିଲା, ସେତେବେଳେ ଅଗଷ୍ଟସ୍ ଏହି ସୁନ୍ଦର ସ୍ଥାନକୁ ଆସୁଥିଲେ। ଏହା ସ୍ପୁର୍ଣ୍ଣା ପରି ଏକ ବାଣିଜ୍ୟିକ କେନ୍ଦ୍ର ନଥିଲା, ମାତ୍ର ଏହା ଦୁର୍ଗ ଦ୍ୱାରା ସୁରକ୍ଷିତ ଏକ ନଗର ଓ ଏକ ଦୃଢ଼ ତଥା ଶକ୍ତିଶାଳୀ ନଗର ଥିଲା, ଯାହାକି ଶତ୍ରୁର ମୁକାବିଲା କରିବା ନିମନ୍ତେ ନିର୍ମିତ ହୋଇଥିଲା। ଏହା ଏକ ପର୍ବତ ଉପରେ ନିର୍ମିତ ହୋଇଥିଲା ଓ ଦୁର୍ଗ ସାଇକସ୍ର ସୁଦୀର୍ଘ ସମତଳ ଅଞ୍ଚଳକୁ ବେଷ୍ଟନ କରି ରହିଥିଲା। ପ୍ରକୃତ ନଗର 2 ନଦୀର ମଧ୍ୟବର୍ତ୍ତୀ ଅଞ୍ଚଳରେ ନିର୍ମିତ ହୋଇଥିଲା, ଯାହାକି ସାଇକସ୍ ମଧ୍ୟକୁ ପ୍ରଭାବିତ ହେଉଥିଲା, ଆଉ ପୂରାପୂରି ବିସ୍ତୀର୍ଣ୍ଣ ପାର୍ବତ୍ୟ ଅଞ୍ଚଳ ଦ୍ୱାରା ପରିବେଷ୍ଟିତ ହୋଇ ରହିଥିଲା। ଏହାର ଦୃଶ୍ୟ ଅତି ରମଣୀୟ ଥିଲା। ପ୍ରଥମତଃ ଆପଣ ବଡ଼ ବଡ଼ ପର୍ବତ ସେଠାରେ ଠିଆ ହୋଇଥିବାର ଲକ୍ଷ୍ୟ କରିବାକୁ ପାରିବେ ଓ ତହିଁର ଉପର ପାର୍ଶ୍ୱରେ ଧ୍ୱଂସାବଶେଷମାନ ଲକ୍ଷ୍ୟ କରିବାକୁ ପାରିବେ। ପର୍ଗମ ନଗର କେବଳ ବଡ଼ ବଡ଼ ମନ୍ଦିର ନିମନ୍ତେ ପ୍ରସିଦ୍ଧ ନୁହେଁ, ମାତ୍ର ଏଥିସହିତ ଏଠାରେ ଥିବା ପୃଥିବୀର ସର୍ବବୃହତ୍ ପୁସ୍ତକାଳୟ ନିମନ୍ତେ ମଧ୍ୟ ପ୍ରସିଦ୍ଧ। ଏହି ବୃହତ୍ ପୁସ୍ତକାଳୟ ଏକ ପୁସ୍ତକାଳୟ ଥିଲା ଯାହାକୁ ମାର୍କ ଆଣ୍ଟୋନି ତାଙ୍କର ବାନ୍ଧବୀ କ୍ଲେଓପାଟ୍ରାଙ୍କୁ ପ୍ରଦାନ କରିଥିଲେ ଓ ସେ ଏହାକୁ ମିଶରର ଆଲେକ୍ଜାଣ୍ଡ୍ରିଆକୁ ଉଠାଇ ନେଲେ, ଆଉ ସେହି ପୁସ୍ତକାଳୟ ସର୍ବବୃହତ୍ ପୁସ୍ତକାଳୟ ରୂପେ ବିବେଚିତ ହୋଇଥିଲା। ଆଉ ଏହାର ଉତ୍ପତ୍ତି ପର୍ଗମରୁ ହିଁ ହୋଇଥିଲା। ପ୍ରକୃତରେ ଏହି ପର୍ଗମ ସହର ଶତ୍ରୁ ଦ୍ୱାରା ବିନଷ୍ଟ ହୋଇଥିଲା ଯେତେବେଳେ ସେମାନେ ଶେଷରେ ଏହି ନଗରକୁ ହସ୍ତଗତ କରି ଏହାର ଧ୍ୱଂସ ଘଟାଇଲେ। ପ୍ରକାଶିତ ବାକ୍ୟର ଦୁଇ ପର୍ବର ବାର ପଦରେ ଏହିପରି ଲେଖା ଅଛି, ପର୍ଗମ ମଣ୍ଡଳୀର ଦୂତ ନିକଟକୁ ଲେଖ, ଯାହାଙ୍କର ତୀକ୍ଷ୍ଣ ଦ୍ୱିଧାର ଖଡ଼ଗ ଅଛି ସେ ଏହା କହନ୍ତି। ଏହି ପତ୍ରଟି ଅନ୍ୟାନ୍ୟ ପତ୍ର ପରି ମଣ୍ଡଳୀର ଦୂତ ବା ବାର୍ତ୍ତାବାହକଙ୍କୁ ସମ୍ବୋଧନ କରାଯାଇଅଛି, ଯାହାଙ୍କୁ ଆମେ ପାଳକ ବୋଲି ମଧ୍ୟ କହିପାରିବା। ଲେଖା ଅଛି, ଯାହାଙ୍କର ତୀକ୍ଷ୍ଣ ଦ୍ୱିଧାର ଖଡ଼ଗ ଅଛି ସେ ଏହା କହନ୍ତି, ଅର୍ଥାତ୍ ଏହା ଈଶ୍ୱରଙ୍କ ବାକ୍ୟକୁ ବୁଝାଏ। ଈଶ୍ୱରଙ୍କ ବାକ୍ୟ ମନୁଷ୍ୟର ଆବଶ୍ୟକତା ପ୍ରତି ଓ ମନୁଷ୍ୟର ପାପ ପ୍ରତି ପ୍ରତ୍ୟୁତ୍ତର ଅଟେ, ଯାହାକି ପର୍ଗମର ମିଥ୍ୟା ବା ଭ୍ରାନ୍ତ ଧର୍ମ ଥିଲା। ଆଉ ଏହା କେବଳ ଗୋଟିଏ ଉପାୟରେ ସମାଧାନ ହୋଇପାରିବ, ତାହା ହେଉଛି ଈଶ୍ୱରଙ୍କ ବାକ୍ୟ ଦ୍ୱାରା। ପ୍ରକାଶିତ ବାକ୍ୟ ଦୁଇ ପର୍ବର ତେର ପଦରେ ଲେଖା ଅଛି, ଯେଉଁଠାରେ ଶୟତାନର ସିଂହାସନ ସେଠାରେ ଯେ ତୁମ୍ଭେ ବାସ କରୁଅଛ ଏହା ଆମ୍ଭେ ଜାଣୁ, ତଥାପି ତୁମ୍ଭେ ଆମ୍ଭର ନାମ ଦୃଢ଼ ରୂପେ ଧରିଅଛ, ଆଉ ଆମ୍ଭର ବିଶ୍ୱସ୍ତ ସାକ୍ଷୀ ଆନ୍ତିପା ଯେତେବେଳେ ତୁମମାନଙ୍କ ମଧ୍ୟରେ ଶୟତାନର ସେହି ବସତି ସ୍ଥଳରେ ହତ ହୋଇଥିଲା, ତୁମ୍ଭେ ଆମ୍ଭଠାରେ ବିଶ୍ୱାସ କରୁଅଛ ବୋଲି ସେତେବେଳେ ସୁଦ୍ଧା ଅସ୍ୱୀକାର କରିନଥିଲ। ଲେଖା ଅଛି, ଯେଉଁଠାରେ ଶୟତାନର ସିଂହାସନ ସେଠାରେ ଯେ ତୁମ୍ଭେ ବାସ କରୁଅଛ ଏହା ଆମ୍ଭେ ଜାଣୁ। ଈଶ୍ୱର ଏହି ମଣ୍ଡଳୀର ବିଶେଷତଃ ତିନୋଟି ବିଷୟ ନିମନ୍ତେ ପ୍ରଶଂସା କରନ୍ତି। ପ୍ରଥମତଃ ସେ ସେମାନଙ୍କର ପାରିପାର୍ଶ୍ୱିକ ପରିସ୍ଥିତି ପ୍ରତି ଦୃଷ୍ଟି ଦିଅନ୍ତି। ସେ ଜାଣିଥିଲେ ଯେ ଏହି ଖ୍ରୀଷ୍ଟ ବିଶ୍ୱାସୀମାନେ ଏକ କଷ୍ଟକର ସ୍ଥାନରେ ବସବାସ କରୁଥିଲେ। ଆଉ ପ୍ରିୟ ବନ୍ଧୁ, ପ୍ରଭୁ ମଧ୍ୟ ଆମମାନଙ୍କର ପାରିପାର୍ଶ୍ୱିକ ପରିସ୍ଥିତି ପ୍ରତି ଦୃଷ୍ଟି ଦିଅନ୍ତି, ଭାବନ୍ତୁ ନାହିଁ ପ୍ରଭୁ ଆମମାନଙ୍କର ପରିସ୍ଥିତି ପ୍ରତି ଧ୍ୟାନ ଦିଅନ୍ତି ନାହିଁ ବୋଲି। କିନ୍ତୁ ଅନେକ ସମୟରେ ଆମେ ଜଣକ ପ୍ରତି ଦୋଷାରୋପ କରିବା ନିମନ୍ତେ ଆଗେଇ ଆସୁ ଯେ କି କୌଣସି ପ୍ରକାର ପାରିପାର୍ଶ୍ୱିକ ପରିସ୍ଥିତିର ଶିକାର ହୋଇଅଛି, ମାତ୍ର ଆମେ ଯଦି ସେହି ପ୍ରକାର ସ୍ଥିତିରେ ଥାନ୍ତୁ ତାହେଲେ ଆମେ ତାହା ଅପେକ୍ଷା ଆହୁରି ଅଧିକ ଖରାପ ଆଚରଣ ପ୍ରଦର୍ଶନ କରିଥାନ୍ତୁ। ଏଠାରେ ଶୟତାନର ସିଂହାସନ ଏହି ବିଷୟକୁ ପ୍ରକାଶ କରେ ଯେ ଧର୍ମ ପର୍ଗମରେ ବଡ଼ ବ୍ୟବସାୟ ଆକାରରେ ପରିଣତ ହୋଇଥିଲା, ଆଉ ଶୟତାନର ମୁଖ୍ୟ କାର୍ଯ୍ୟାଳୟଗୁଡ଼ିକ ସେଠାରେ ଥିଲା। ଆଜି ମଧ୍ୟ ଶୟତାନ ଏହି ଜଗତର ଅଧିପତି ଓ ସେ ପ୍ରତ୍ୟେକ ସ୍ଥାନରେ ତାହାର ମୁଖ୍ୟ କାର୍ଯ୍ୟାଳୟଗୁଡ଼ିକ ଖୋଲିଅଛି ଓ ରାଜ୍ୟଗୁଡ଼ିକୁ ତାହାର ଆୟତାଧୀନ କରି ଗର୍ଜନକାରୀ ସିଂହ ରୂପେ କାହାକୁ କେତେବେଳେ ଗ୍ରାସ କରିବ ଏହା ଖୋଜି ବୁଲୁଅଛି। ସେଥିପାଇଁ ପ୍ରଥମ ପିତର ପାଞ୍ଚ ପର୍ବର ଆଠ ପଦରେ ଆମେ ଏହିପରି ପାଠ କରୁ, ସଚେତନ ହୋଇ ଜାଗ୍ରତ ରୁହ, ତୁମ୍ଭମାନଙ୍କର ବିପକ୍ଷ ଶୟତାନ ସିଂହ ପ୍ରାୟ ଗର୍ଜନ କରି କାହାକୁ ଗ୍ରାସିବ ଏହା ଖୋଜି ବୁଲୁଅଛି। ଆଉ ଖ୍ରୀଷ୍ଟ କହନ୍ତି ଯେ ସେହି ସମୟରେ ସେମାନେ ପର୍ଗମରେ ମଧ୍ୟ ସେମାନଙ୍କର ମୁଖ୍ୟ କାର୍ଯ୍ୟାଳୟ ଖୋଲିଥିଲେ। ପ୍ରଭୁ ଯୀଶୁ ପର୍ଗମରେ ଶୟତାନର ସିଂହାସନ ଥିଲା ବୋଲି କହିବାର କାରଣ ହେଉଛି ଯେ ସେଠାରେ ବିଜାତୀୟ ମନ୍ଦିରଗୁଡ଼ିକ ରହିଥିଲା। ପ୍ରକୃତରେ ସେହିସବୁ ଆଜି ଧ୍ୱଂସାବଶେଷରେ ପରିଣତ ହୋଇଅଛି। ବର୍ତ୍ତମାନ ସେଠାରେ ପୁନଃନିର୍ମାଣର କାର୍ଯ୍ୟ ଚାଲୁ ରହିଅଛି, ମାତ୍ର ଯୌହନଙ୍କ ସମୟରେ ଏହା ଶୟତାନର ସିଂହାସନ ଥିଲା, କାରଣ ସେଠାରେ ଲୋକମାନେ ସତ୍ୟ ଈଶ୍ୱରଙ୍କୁ ଛାଡ଼ି ବିଭିନ୍ନ ପ୍ରକାର ମନ୍ଦିରଗୁଡ଼ିକ ନିର୍ମାଣ କରି ମନୁଷ୍ୟମାନଙ୍କ ଉଦ୍ଦେଶ୍ୟରେ ଓ ଦେବପ୍ରତିମାମାନଙ୍କ ଉଦ୍ଦେଶ୍ୟରେ ସେମାନଙ୍କର ନୈବେଦ୍ୟ ପ୍ରଭୃତି ଉତ୍ସର୍ଗ କରୁଥିଲେ। ସେଠାରେ ଆପଣ ଏଥେନାର ମନ୍ଦିର, କାଇସର ଅଗଷ୍ଟଙ୍କ ମନ୍ଦିର, ହାଡ୍ରିଆନଙ୍କର ବୃହତ ମନ୍ଦିର, ଯାହାକି ବିସ୍ତୃତ ଅଞ୍ଚଳ ଧରି ଘେରି ରହିଥିବାର ଲକ୍ଷ୍ୟ କରିବାକୁ ପାରିବେ। ଏହା ବ୍ୟତୀତ ସେଠାରେ ଡାଓନିସିଅର ମନ୍ଦିରର ଧ୍ୱଂସାବଶେଷ ପରିଲକ୍ଷିତ ହୁଏ। ଏହି ଡାଓନିସିଅସ୍ ହେଉଛି ସୁରାର ଦେବତା, ଯିଏକି ଏକ ଛାଗ ଦେବତା। ଏହାର ଦୁଇଟି ଶୃଙ୍ଗ ଓ ଏହାର ଉପର ପାର୍ଶ୍ୱ ମନୁଷ୍ୟ ପରି ଓ ନିମ୍ନ ପାର୍ଶ୍ୱ ଛାଗ ପରି ବା ଛେଳି ପରି ଖୁରା ଓ ଲାଞ୍ଜ ବିଶିଷ୍ଟ। ବର୍ତ୍ତମାନ ସମୟରେ ତାହା ହେଉଛି ଶୈତାନର ଆଧୁନିକ ଚିନ୍ତାଧାରା, ଆଉ ଏହା ସେହି ଡାଓନିସିୟସ୍ର ମନ୍ଦିର ମଧ୍ୟରୁ ଆସିଅଛି, ଯିଏକି ସୁରାର ଦେବତା। ଆଜି ଏହି ସୁରାପାନରେ ଅଧିକାଂଶ ଲୋକ ଆସକ୍ତ ଓ ଏହା ସମଗ୍ର ଜଗତକୁ ତାହାର କରାୟତ କରିସାରିଲାଣି, କାରଣ ଶୈତାନ ହେଉଛି ସୁରାର ଦେବତା। ଏହାପରେ ଆଉ ଏକ ଅନାଦାୟ ମନ୍ଦିର ଥିଲା, ଆସ୍କେଲିପିଓସ୍ ଦେବତାର ମନ୍ଦିର। ଆପଣ ଯଦି ଗ୍ରୀକ୍ ଦେବତା ଆସ୍କେଲିପିଓସ୍କୁ ଦେଖିବେ, ଏହା ଏକ ମନୁଷ୍ୟ ଅଟେ, କିନ୍ତୁ ଆପଣ ଯେତେବେଳେ ଆନାଟୋଲିଆନ୍ ଅଥବା ପୂର୍ବଦେଶୀୟ ଆସ୍କେଲିପିଓସ୍କୁ ଦେଖିବେ, ଏହା ଏକ ସର୍ପ ପରି। ସେହି ପର୍ଗମରେ ଏହା ଏକ ସର୍ପ ଥିଲା। ଏହି ମନ୍ଦିରର ଗଠନ ଏକ ଅସ୍ୱାଭାବିକ ଥିଲା, ଯାହାକି ଏକ ଗୋଲାକାର ଥିଲା। ସେମାନେ ସେଠାରେ ପ୍ରତ୍ୟେକ ପ୍ରକାର କାଳ୍ପନିକ ଉପାୟ ଅବଲମ୍ବନ କରୁଥିଲେ ସୁସ୍ଥତା ପାଇବା ନିମନ୍ତେ। ସେମାନେ ଉଭୟ ଔଷଧ ଓ ମନସ୍ତାତ୍ତ୍ୱିକ ଉପାୟମାନ ଅବଲମ୍ବନ କରୁଥିଲେ, ଏପରିକି ପ୍ରତ୍ୟେକ ବିଷୟ ନିମନ୍ତେ। କାଇସର ଅଗଷ୍ଟ ସେଠାକୁ ଯିବାକୁ ଭଲ ପାଉଥିଲେ। ସେ ପ୍ରକୃତିରେ ଅସୁସ୍ଥ ନଥିଲେ, ସେ ଜଣେ ମଦ୍ୟ ପାଇଥିଲେ। ସେ ଯେତେବେଳେ ସେଠାକୁ ଆସୁଥିଲେ, ସେମାନେ ପ୍ରତିବର୍ଷ ତାହାଙ୍କୁ ଶୁଷ୍କ କରି ଛାଡ଼ିଦେଉଥିଲେ। ଏହା ଏକ ପ୍ରଧାନ ସ୍ଥାନ ଥିଲା, ଆଉ 700 ବର୍ଷ ପର୍ଯ୍ୟନ୍ତ ଏହା ଏକ ଡାକ୍ତରଖାନା ପରି ଥିଲା, ଯେଉଁଠାକୁ ସମଗ୍ର ପୃଥିବୀରୁ ଲୋକମାନେ ଆସୁଥିଲେ। ମୁଁ ଆପଣଙ୍କୁ କହିପାରେ ଯେ ସୁସ୍ଥତା ସେହି ସମୟରେ ଶୈତାନିକ ଥିଲା। ତେବେ ସେଠାରେ ଯେ ଉତ୍ତମ ଲୋକମାନେ ଥିଲେ, ଯେଉଁମାନେ ଔଷଧ ବ୍ୟବହାର କରୁଥିଲେ, ସେହି ବିଷୟ ନେଇ କୌଣସି ପ୍ରଶ୍ନ ନାହିଁ, କିନ୍ତୁ ମୁଖ୍ୟତଃ ଏହା ଶୈତାନିକ ଥିଲା। ଏହା ଥିଲା ଯେଉଁଠାରେ ଶୈତାନର ସିଂହାସନ ଥିଲା, ଆଉ ତାହା ଲକ୍ଷ୍ୟ କରିବା ହେଉଛି ଗୁରୁତ୍ୱପୂର୍ଣ୍ଣ ବିଷୟ। ବର୍ତ୍ତମାନ ଏଠାରେ ଆମେ ପର୍ଗମ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ପ୍ରତି ଆଉ ଏକ ପ୍ରଶଂସାସୂଚକ ବାକ୍ୟ ଲକ୍ଷ୍ୟ କରିବାକୁ ପାରିବା, ଆଉ ତାହା ହେଉଛି, ତଥାପି ତୁମ୍ଭେ ଆମ୍ଭର ନାମ ଦୃଢ଼ ରୂପେ ଧରିଅଛ। ସେମାନେ ଖ୍ରୀଷ୍ଟଙ୍କର ଈଶ୍ୱରତ୍ୱ ବିଷୟରେ ସାକ୍ଷ୍ୟ ବହନ କରିବାରେ ଅତି ବିଶ୍ୱସ୍ତ ଥିଲେ। ଯେପରିକି ଆମେ ପୂର୍ବରୁ ଲକ୍ଷ୍ୟ କରିସାରିଛୁ, ପର୍ଗମ ମଣ୍ଡଳୀ 314 ଖ୍ରୀଷ୍ଟାବ୍ଦରୁ ଆରମ୍ଭ କରି ଆନୁମାନିକ ଭାବେ 590 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ସାଧାରଣ ଭାବେ ମଣ୍ଡଳୀର ପ୍ରତିନିଧି ରୂପୀ ଥିଲା। ଏହି ସମୟରେ ଏଥାନାସିୟସ୍ ଓ ଅଗଷ୍ଟାଇନ୍ ପରି ଦୁଇ ଜଣ ବିଶ୍ୱାସର ଯୋଦ୍ଧା ଥିଲେ, ଯେଉଁମାନେ ବିଶ୍ୱାସର ମହାନ ଧର୍ମତତ୍ତ୍ୱ ନିମନ୍ତେ ଅତି ଦୃଢ଼ତାର ସହ ଠିଆ ହୋଇଥିଲେ। ଏହାପରେ ଆମେ ପର୍ଗମ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ପ୍ରତି ତୃତୀୟ ପ୍ରଶଂସାସୂଚକ ବାକ୍ୟ ଲକ୍ଷ୍ୟ କରିବାକୁ ପାରିବା, ତାହା ହେଉଛି, ତୁମ୍ଭେ ଆମ୍ଭଠାରେ ବିଶ୍ୱାସ କରୁଅଛ ବୋଲି ଅସ୍ୱୀକାର କରିନଥିଲ। ଏହା ସତ୍ୟ ଧର୍ମତତ୍ତ୍ୱକୁ ଦର୍ଶାଏ, ଯାହାକି ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ଦ୍ୱାରା ବିଶ୍ୱାସ କରାଯାଇଅଛି। ଆଉ ଆମ୍ଭର ବିଶ୍ୱସ୍ତ ସାକ୍ଷୀ ଆନ୍ତିବା ଯେତେବେଳେ ତୁମମାନଙ୍କ ମଧ୍ୟରେ ଶୈତାନର ସେହି ବସତି ସ୍ଥଳରେ ହତ ହୋଇଥିଲା, ସେତେବେଳେ ସୁଦ୍ଧା ଆନ୍ତିବା ଜଣେ ଶହୀଦ ଥିଲେ, ଯାହାଙ୍କ ବିଷୟ ନେଇ ଆମେ ଆଦୌ କିଛି ଜାଣୁନା। ପର୍ଗମରେ ସେ ସମ୍ଭବତଃ ପ୍ରଥମ ବ୍ୟକ୍ତି ଯିଏକି ଖ୍ରୀଷ୍ଟଙ୍କ ନିମନ୍ତେ ଶହୀଦ ହୋଇଥିଲେ, ଓ ଅନେକ ତାହାଙ୍କ ପରେ ପରେ ତାହାଙ୍କର ଅନୁଗାମୀ ହୋଇ ଶହୀଦ ହୋଇଥିଲେ। ଏପର୍ଯ୍ୟନ୍ତ ଖ୍ରୀଷ୍ଟ ପର୍ଗମର ମଣ୍ଡଳୀ ପ୍ରତି ପ୍ରଶଂସାସୂଚକ ବାକ୍ୟ ପ୍ରଦାନ କରିବାର ଆମେ ଲକ୍ଷ୍ୟ କରୁଅଛୁ। ମାତ୍ର ବର୍ତ୍ତମାନ ସେ ଦୁଇଟି ବିଷୟ ନିମନ୍ତେ ମଣ୍ଡଳୀର ନିନ୍ଦା କରନ୍ତି, ଯାହାକି ମଣ୍ଡଳୀ ମଧ୍ୟରେ ସ୍ଥାନ ପାଇଥିଲା। ଦୁଇ ପର୍ବର 14-15 ପଦରେ ଲେଖା ଅଛି, କିନ୍ତୁ ତୁମ୍ଭ ବିରୁଦ୍ଧରେ ଆମ୍ଭର କିଛି କଥା ଅଛି, ଯେଉଁ ବିଲିୟମ ଦେବପ୍ରସାଦ ଭୋଜନ ଓ ବେଶ୍ୟାଗମନ ରୂପ ଫାନ୍ଦ ଇସ୍ରାଏଲ ସନ୍ତାନମାନଙ୍କ ସମ୍ମୁଖରେ ପକାଇବାକୁ ବାଲାକକୁ ଶିକ୍ଷା ଦେଇଥିଲା, ତାହାର ମତାବଲମ୍ବୀ କେତେକ ଜଣ ତୁମ ମଧ୍ୟରେ ସେଠାରେ ଅଛନ୍ତି। ସେହିପରି ମଧ୍ୟ ନିକୋଲାୟତୀୟ ମତାବଲମ୍ବୀ କେତେକ ତୁମ୍ଭ ମଧ୍ୟରେ ଅଛନ୍ତି। ନିନ୍ଦା କରିବା ନିମନ୍ତେ ଦୁଇଟି ବିଷୟ ରହିଥିଲା, ତାହା ଥିଲା ବିଲିୟମର ଶିକ୍ଷା ଓ ନିକୋଲାୟତୀୟମାନଙ୍କର ଶିକ୍ଷା। ତେବେ ବିଲିୟମଙ୍କର ଶିକ୍ଷା ବିଲିୟମଙ୍କର ଭ୍ରାନ୍ତିଠାରୁ ଓ ପଥଠାରୁ ଭିନ୍ନ ଥିଲା। କାରଣ ଜିହୁଦା ଏଗାର ପଦରେ ଆମେ ବିଲିୟମଙ୍କର ଭ୍ରାନ୍ତି ବିଷୟ ନେଇ ଦେଖିଅଛୁ ଯେ ବିଲିୟମ ଭାବୁଥିଲେ ଈଶ୍ୱର ଇସ୍ରାଏଲକୁ ଅଭିଶାପ ଦେବେ, କାରଣ ସେମାନେ ପାପି ଥିଲେ। ଆଉ ସେହିପରି ଦ୍ୱିତୀୟ ପିତର ଦୁଇ ପର୍ବର ପନ୍ଦର ପଦରେ ଆମେ ବିଲିୟମଙ୍କର ପଥ ବିଷୟ ନେଇ ଦେଖୁଅଛୁ, ଯାହାକି ଲୋଭାସକ୍ତତା ଥିଲା। କିନ୍ତୁ ଏଠାରେ ଏହି ପଦରେ ଆମେ ବିଲିୟମଙ୍କର ଶିକ୍ଷା ବିଷୟ ନେଇ ଲକ୍ଷ୍ୟ କରୁଅଛୁ। ସେ ମୋୟାବର ରାଜା ବାଲାକକୁ ଶିକ୍ଷା ଦେଲେ ଯେପରି ସେ ମୋୟାବିଆ କନ୍ୟାମାନଙ୍କୁ ଇସ୍ରାଏଲୀୟମାନଙ୍କ ସହିତ ଅନ୍ତବିବାହ କରାଇ ଇସ୍ରାଏଲୀୟମାନଙ୍କୁ କଳୁଷିତ କରାଇପାରନ୍ତି। ଏହା ଇସ୍ରାଏଲ ଜାତି ମଧ୍ୟକୁ ଉଭୟ ପ୍ରତିମା ପୂଜା ଓ ବ୍ୟଭିଚାର ପ୍ରବେଶ କରାଇଲା। ଆଉ ଐତିହାସିକ ସମୟରେ ଯାହାକି ପର୍ଗମଣ୍ଡଳୀ ଉପସ୍ଥାପିତ କରେ, ପରିବର୍ତ୍ତିତ ହୋଇନଥିବା ଜଗତ ମଣ୍ଡଳୀ ମଧ୍ୟକୁ ପ୍ରବେଶ କଲା। ଲେଖା ଅଛି, ନିକୋଲାୟତୀୟମାନଙ୍କର ଶିକ୍ଷା ନିନ୍ଦାର ଦ୍ୱିତୀୟ ବିଷୟ ଥିଲା। ଆମମାନେ ଦେଖିସାରିଛୁ ଯେ ଏଫିସ ମଣ୍ଡଳୀ ଏହା ଘୃଣା କଲେ, କିନ୍ତୁ ଏଠାରେ ଏହି ପର୍ଗମ ମଣ୍ଡଳୀରେ କେତେକ ଥିଲେ ଯେଉଁମାନେ ସେହି ଶିକ୍ଷାକୁ ଗ୍ରହଣ କରୁଥିଲେ। ଯଦିଓ ଆମେ ଜାଣୁନା ସେହି ଶିକ୍ଷା କ'ଣ ଥିଲା, ଏହା ସମ୍ଭବତଃ ନାସ୍ତିକବାଦର ଶିକ୍ଷା ଥିଲା, ଯାହାକି ନିକୋଲାଉସ୍ଙ୍କ ଦ୍ୱାରା ପ୍ରଚାରିତ ହୋଇଥିଲା, ଯାହାକି ଖ୍ରୀଷ୍ଟୀୟ ଆଚରଣରେ ଓ ଖ୍ରୀଷ୍ଟୀୟ ବିଶ୍ୱାସୀମାନଙ୍କର ବିଶ୍ୱାସ ମତରେ ପ୍ରତିବନ୍ଧକ ଉପୁଜାଇଥିଲା। ଖ୍ରୀଷ୍ଟ କହନ୍ତି ସେ ଏହା ଘୃଣା କରନ୍ତି। ଆପଣ ଦେଖନ୍ତୁ, ଖ୍ରୀଷ୍ଟ ଘୃଣା କରନ୍ତି ଓ ସେଥିସହିତ ପ୍ରେମ ମଧ୍ୟ କରନ୍ତି। ତେଣୁକରି ସେ ଯେଉଁସବୁ ବିଷୟକୁ ଘୃଣା କରନ୍ତି, ସେହିସବୁ ବିଷୟରେ ଆମେ ଯେପରି ଲିପ୍ତ ନ ହେଉ, ଏଥିନିମନ୍ତେ ସତର୍କ ରହିବା ନିତାନ୍ତ ଆବଶ୍ୟକ। ଦୁଇ ପର୍ବର ଷୋହଳ ପଦରେ ଲେଖା ଅଛି, ଏଣୁ ମନ ପରିବର୍ତ୍ତନ କର, ନୋହିଲେ ଆମ୍ଭେ ଶୀଘ୍ର ତୁମ୍ଭ ନିକଟକୁ ଆସି ସ୍ୱମୁଖ ନିଃସୃତ ଖଡ୍ଗ ଦ୍ୱାରା ସେମାନଙ୍କ ସଙ୍ଗେ ଯୁଦ୍ଧ କରିବୁ। ଲେଖା ଅଛି, ମନ ପରିବର୍ତ୍ତନ କର। ଅନ୍ୟ ଅର୍ଥରେ କହିବାକୁ ଗଲେ, ସମାଧାନର କେବଳ ଏକମାତ୍ର ଉପାୟ ହେଉଛି ମନ ପରିବର୍ତ୍ତନ, ଅର୍ଥାତ୍ ମନକୁ ବଦଳାଇବା ବା ମନର ପରିବର୍ତ୍ତନ। ଈଶ୍ୱରଙ୍କ ବାକ୍ୟ କହେ, ଯଦି ଆମ୍ଭେମାନେ ଆପଣାପଣା ପାପ ସ୍ୱୀକାର କରୁ, ତେବେ ସେ ଆମମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି, ଯାହାକି ପ୍ରଥମ ଯୌନ ପ୍ରଥମ ପର୍ବର ନଅ ପଦରେ ଲେଖା ଅଛି। ଯଦି ସେମାନେ ମନ ପରିବର୍ତ୍ତନ ନ କରନ୍ତି, ପ୍ରଭୁ କହନ୍ତି, ସେ ସେମାନଙ୍କ ବିରୁଦ୍ଧରେ ସ୍ୱମୁଖ ନିଃସୃତ ଖଡ୍ଗ ଦ୍ୱାରା ଯୁଦ୍ଧ କରିବେ, ଯାହାକି ଈଶ୍ୱରଙ୍କ ବାକ୍ୟ ଅଟେ। ଆମେ ଯଦି ଭାବୁ ଯେ ଭୁଲ କେଉଁଟା ଓ ଠିକ୍ କେଉଁଟା, ତାହା ମଣ୍ଡଳୀ ନିଷ୍ପତ୍ତି କରିବାକୁ ଅଛି, ତାହେଲେ ଆମେ କେତେ ବଡ଼ ଭୁଲ କରୁ। କାରଣ ପ୍ରକୃତ ମଣ୍ଡଳୀ ଖ୍ରୀଷ୍ଟଙ୍କଠାରେ ଥିବା ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ନେଇ ଗଠିତ, ଆଉ ସେମାନେ ଖ୍ରୀଷ୍ଟଙ୍କ ଶରୀର ରୂପ ମଣ୍ଡଳୀକୁ ଉପସ୍ଥାପିତ କରନ୍ତି। ଆଉ ଆମେ ଯଦି ଏହି ଅନ୍ଧକାର ଜଗତ ମଧ୍ୟରେ ଆଲୋକ ଦେବାକୁ ଯାଉଅଛୁ, ତାହେଲେ ଆମେ ଖ୍ରୀଷ୍ଟଙ୍କ ସହିତ ପରିଚିତ ହେବା ଆବଶ୍ୟକ। ଆଉ ଆମମାନଙ୍କର ଅଧିକାର ସ୍ୱରୂପେ ମଣ୍ଡଳୀକୁ ନୁହେଁ, ମାତ୍ର ଈଶ୍ୱରଙ୍କ ବାକ୍ୟକୁ ଜାଣି ରଖିବା ଆବଶ୍ୟକ। ଈଶ୍ୱରଙ୍କ ବାକ୍ୟକୁ ପ୍ରଥମ ସ୍ଥାନ ଦେବା ଆବଶ୍ୟକ, ଈଶ୍ୱରଙ୍କ ବାକ୍ୟ ଅନୁଯାୟୀ ଚାଲିବା ଆବଶ୍ୟକ। ସତର ପଦରେ ଲେଖା ଅଛି, ମଣ୍ଡଳୀଗଣକୁ ଆତ୍ମା କ'ଣ କହନ୍ତି, ଯାହାର କର୍ଣ୍ଣ ଅଛି ସେ ତାହା ଶୁଣୁ, ଯେ ଜୟ କରେ ତାହାକୁ ଆମ୍ଭେ ଗୁପ୍ତ ମାନା ଦେବୁ, ପୁଣି ଯେଉଁ ନାମ ଗ୍ରହଣକର୍ତ୍ତା ବିନା ଅନ୍ୟ କେହି ଜାଣେ ନାହିଁ, ଏପରି ନୂତନ ନାମ ଲିଖିତ ଏକ ଶ୍ୱେତ ପ୍ରସ୍ତର ତାହାକୁ ଦେବୁ। ଲେଖା ଅଛି, ମଣ୍ଡଳୀଗଣକୁ ଆତ୍ମା କ'ଣ କହନ୍ତି, ଯାହାର କର୍ଣ୍ଣ ଅଛି ସେ ତାହା ଶୁଣୁ। ଏହି ବାକ୍ୟ ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ମଧ୍ୟ, ଯେ ଜୟ କରେ, ଏହା ଜଣେ ପ୍ରକୃତ ଖ୍ରୀଷ୍ଟ ବିଶ୍ୱାସୀର ସଂଜ୍ଞା। ଆମେ ମେଷଶାବକଙ୍କ ରକ୍ତ ଦ୍ୱାରା ଜୟୀ ହୋଇପାରିବା। ଆମେ ଜାଣୁ ଯେ ଖ୍ରୀଷ୍ଟଙ୍କ ଦ୍ୱାରା ବିଜୟ ହାସଲ ହୋଇଥିଲା, ମାତ୍ର ଆମମାନଙ୍କ ନିଜର ଶକ୍ତି ଦ୍ୱାରା ନୁହେଁ। ଏଠାରେ ଗୁପ୍ତମାନା ଖ୍ରୀଷ୍ଟଙ୍କର ବ୍ୟକ୍ତିତ୍ୱ ଓ ମୃତ୍ୟୁ ବିଷୟ ନେଇ ପ୍ରକାଶ କରେ, ଯାହାକି ସେ ଈଶ୍ୱରଙ୍କ ବାକ୍ୟ ମଧ୍ୟରେ ପ୍ରକାଶିତ ହୋଇଅଛନ୍ତି। ପ୍ରକୃତରେ ଯୀଶୁ କହିଲେ ଯେ ସେ ନିଜେ ହେଉଛନ୍ତି ଜୀବନଦାୟକ ଆହାର, ଯାହାକି ଯୋହନ ଛଅ ପର୍ବର ବତିଶ ପଦରୁ ପଞ୍ଚତିରିଶ ପଦରେ ଆମେ ଲକ୍ଷ୍ୟ କରିବାକୁ ପାରୁ। ବିଶ୍ୱାସୀ ଖ୍ରୀଷ୍ଟଙ୍କୁ ଆହାର ରୂପେ ଭୋଜନ କରିବା ଆବଶ୍ୟକ। ଏହା ଆତ୍ମିକ ଅଭିବୃଦ୍ଧି ନିମନ୍ତେ ନିତାନ୍ତ ଆବଶ୍ୟକ। ଆଉ ପ୍ରକୃତରେ ଖ୍ରୀଷ୍ଟ ଦୃଶ୍ୟପଟରୁ ଲୁକାୟିତ ଅଛନ୍ତି। ସେ ଆଜି ଜଗତ ନିକଟରେ ପରିଚିତ ନୁହନ୍ତି କି ଜଗତ ତାହାଙ୍କୁ ଜାଣିପାରେ ନାହିଁ, ତେଣୁକରି ଅନେକ ଆଜି ତାହାଙ୍କୁ ଭୁଲ ଭାବେ ଉପସ୍ଥାପିତ କରନ୍ତି ଓ ତାହାଙ୍କର ଅବମାନନା କରନ୍ତି। ଲେଖା ଅଛି, ପୁଣି ଯେଉଁ ନାମ ଗ୍ରହଣକର୍ତ୍ତା ବିନା ଅନ୍ୟ କେହି ଜାଣେ ନାହିଁ, ଏପରି ନୂତନ ନାମ ଲିଖିତ ଏକ ଶ୍ୱେତ ପ୍ରସ୍ତର ତାହାକୁ ଦେବୁ। ପ୍ରକୃତିରେ ଖୋଲାଖୋଲି ଭାବେ କହିବାକୁ ଗଲେ ଏହାକୁ ଭାଷାନ୍ତର କରିବା ଏକ ଜଟିଳ ବିଷୟ, କିନ୍ତୁ ଏହା ଜାଣିବା ଅତି ଆବଶ୍ୟକ ବିଷୟ ଯେ ଏସିଆ ମାଇନର ଲୋକମାନେ ଯେଉଁମାନଙ୍କ ନିକଟକୁ ଜୋହନ ଲେଖୁଥିଲେ ସେମାନଙ୍କର ଏକ ପ୍ରଥା ରହିଥିଲା ଯେ ସେମାନେ ସେମାନଙ୍କର ଅତି ଘନିଷ୍ଠ ବନ୍ଧୁମାନଙ୍କୁ ଆୟତକାରର ଏକ ପ୍ରସ୍ତର ବା ହସ୍ତିଦନ୍ତର ଏକ ଖଣ୍ଡ ପ୍ରଦାନ କରୁଥିଲେ, ଯାହା ଉପରେ କିଛି ବାକ୍ୟ ଆକାରରେ ବା ଚିହ୍ନ ଆକାରରେ କିଛି ବିଷୟ ଖୋଦିତ ହେଉଥିଲା। ଯେଉଁ ବ୍ୟକ୍ତି ଏହା ଗ୍ରହଣ କରୁଥିଲା ତାହା ନିମନ୍ତେ ଏହା ଏକ ବ୍ୟକ୍ତିଗତ ତଥା ଗୁପ୍ତ ଧନସ୍ୱରୂପ ହେଉଥିଲା। ସେହିପରି ଖ୍ରୀଷ୍ଟ କହନ୍ତି ଯେ ସେ ତାଙ୍କର ଲୋକମାନଙ୍କୁ ଏପରି ନୂତନ ନାମ ଲିଖିତ ଏକ ଶ୍ୱେତ ପ୍ରସ୍ତର ଦେବାକୁ ଯାଉଅଛନ୍ତି। ମୁଁ ବିଶ୍ୱାସ କରେ ନାହିଁ ଯେ ଏହା ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ନୂତନ ନାମ ହେବ, ମାତ୍ର ତାହା ତାହାଙ୍କ ନିମନ୍ତେ ଏକ ନୂତନ ନାମ ହେବ। ଆଉ ମୁଁ ବିଶ୍ୱାସ କରେ ଯେ ପ୍ରତ୍ୟେକ ନାମ ଭିନ୍ନ ହେବ, କାରଣ ସେ ଆମ ପ୍ରତ୍ୟେକଙ୍କ ବିଷୟ ନେଇ କିଛି ଭିନ୍ନ ବୁଝନ୍ତି। ଏହା ଆମ ପ୍ରତ୍ୟେକଙ୍କ ନିମନ୍ତେ ତାହାଙ୍କର ବ୍ୟକ୍ତିଗତ ଓ ଅତି ପରିଚିତ ନାମ ହେବ। ପ୍ରିୟ ବନ୍ଧୁ, ଆଜି ଯଦି ଆମେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସରେ ସ୍ଥିର ରହି ତାହାଙ୍କ ନିମନ୍ତେ ସାକ୍ଷୀ ହେଉ, ତାହେଲେ ଆମେ ନିଶ୍ଚିତ ଭାବରେ ପୁରସ୍କାରର ଅଧିକାରୀ ହୋଇପାରିବା। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
শ্রোতা বন্ধু, আমার কার্যক্রমটি শুনিবার আপনার অশেষ ধন্যবাদ। প্রকৃত মানসিক শান্তি পাইব নিমন্তে এই বেতার কার্যক্রমটি নিয়মিত শুণন্তু ও প্রভু যীশুঙ্ক বিষয়ে অধিক জাণিবার আগ্রহ থিলে আমসহ পত্র মাধ্যমে যোগাযোগ করন্তু।
আপনি যদি আমঠারু বাইবল পাঠ্যক্রম পাইছন্তি এবং করিসারিছন্তি বা করিবাকু চাহান্তি, তাহলে তুরন্ত আমসহিত যোগাযোগ করন্তু।
আমার ঠিকানাটি হেলা পথ প্রদর্শিকা, পোস্ট বক্স নম্বর 33, ভুবনেশ্বর 751001। ঠিকানাটি আউথরে শুনন্তু, পথ প্রদর্শিকা, পোস্ট বক্স নম্বর 33, ভুবনেশ্বর 751001। আমার ইমেল আড্রেসটি লিখি রাখন্তু odia.ttb@radio882.com। তেবে আজি পাই বিদায় দিওন্তু, নমস্কার।
প্রেম সে প্রেমর ভাষা।